କହ ମନ୍ତ୍ରୀ ହେସୁକ ସାରଣ, ରଣକ୍ଷେତ୍ରେ ଗଲା ବୀରବାହୁ ରାହୁ ରୂପୀ କୁମର ମୋହର, ରାମଚନ୍ଦ୍ର ଚନ୍ଦ୍ରେ କରିଲା କି ଗ୍ରାସ, କିବା ରାମବାଣେ ବିନାଶ ଭଜିଲା ପୁତ୍ର ବୁଝା ତ ନଗଲା କିଛି। ଏ କଣ ଅକସ୍ମାତ ବାମବାହୁ କମ୍ପଇ କିମ୍ପାଇଁ କମ୍ପେ କିମ୍ପା ବାମ ଚକ୍ଷୁ ମୁର୍ ମୁହ ମମ।
ଜୟ ରଘୁବୀର ରାମଚନ୍ଦ୍ରଙ୍କର,
ଜୟ
ଜୟ ରଘୁବୀର ରାମଚନ୍ଦ୍ରଙ୍କର,
ଜୟ
ଜୟ ରଘୁବୀର ରାମଚନ୍ଦ୍ରଙ୍କର।
ଓଫ୍, ଗଗନ ବିଦୀର୍ଣ୍ଣ କରେ ରାମ ଜୟଧ୍ୱନି, ଯୁଦ୍ଧ କିବା ହେଲା ଅବସାନ। ଏଇ ତ ଆସୁଅଛି ଦୂତ ଏହି ଦିଗେ, ସତ୍ୟ ମିଥ୍ୟା ଏଇକ୍ଷଣି ବୁଝିବା ତାଠାରୁ।
ଲଙ୍କପତିଙ୍କର ଜୟ ହେଉ।
କହ ଦୂତ, କିଏ ହେଲା ସମରେ ଆଜି ମଜିଲେ କି ରାକ୍ଷସ ସେନାଏ?
ମହାରାଜ, କହିଲେ ବିଦାରୀ ହୁଏ ଛାତି, ଶ୍ରୀରାମଙ୍କ ଆଶ୍ଚର୍ଯ୍ୟ ସମର ବଳେ ଯୁବରାଜ ବୀରବାହୁ ପଡ଼ିଲେ ସମରେ, ତବଭ୍ରାତ ବିଭୀଷଣ ଭୀଷଣ ମନ୍ତ୍ରଣା ବଳେ କପିଗଣ ବଧିଲେ ରାକ୍ଷସେ।
କି କହିଲୁ କି କହିଲୁ ଦୂତବର, ସ୍ନେହର କୁମର ମଣି ବୀରବାହୁ ମୋର, ତପସ୍ୱୀର ବାଣେ ଆଜି ହାରିଲା ଜୀବନ। ବିଦୀର୍ଣ୍ଣ ହୁଏ ବକ୍ଷ ଶୁଣି ବାରତା, ହା ପୁତ୍ର, ହା ପୁତ୍ର ବୀରବାହୁ।
ଆରେ କୁମର ମଣି ମୋହରରେ ଗଲୁ କିଣିକି, ଆରେ କୁମର ମଣି ମୋହରରେ ଗଲୁ କିଣିକି, ଦଶ ଦିଗ ମୋତେ ଅନ୍ଧାର ଦିଶୁଛି, ଦଶ ଦିଗ ମୋତେ ଅନ୍ଧାର ଦିଶୁଛି, କାହାକୁ ଚାହିଁବି ଶୁଣିକି ଗଲୁ କିଣିକି। ଆରେ କୁମର ମଣି ମୋହରରେ ଗଲୁ କିଣିକି। ଆଶ୍ୱାସ ବାଣୀରେ କେ ମୋତେ କହିବ, ଆରେ ମୋ କୁମର ମଣି କାହାକୁ ପେଶିବି ଆଉ ଏବେରେ, କାହାକୁ ପେଶିବି ଆଉ ଏବେରେ, ନାସିବାକୁ ରଘୁ ମଣିକି ଗଲୁ କିଣିକି। ଆରେ କୁମର ମଣି ମୋହରରେ ଗଲୁ କିଣିକି। ଧନ୍ୟ ତୋର ପଣ ସମ୍ମୁଖରଣରେ, ତେଜିଲୁ ଯାହା ତୋ ପ୍ରାଣରେ, ଜଗତ ଘୋଷିବ ତୋର ଯଶ କୀର୍ତ୍ତି, ଜଗତ ଘୋଷିବ ତୋର ଯଶ କୀର୍ତ୍ତି, ବୈଷ୍ଣବ ଥିଲା ଜାଣିକି ଗଲୁ କିଣିକି, ଦଶ ଦିଗ ମୋତେ ଅନ୍ଧାର ଦିଶୁଛି, ଦଶ ଦିଗ ମୋତେ ଅନ୍ଧାର ଦିଶୁଛି, କାହାକୁ ଚାହିଁବି ଶୁଣିକି ଗଲୁ କିଣିକି। ଆରେ କୁମର ମଣି ମୋହରରେ ଗଲୁ କିଣିକି।
ଧିକ ମୋର ବଳବୀର୍ଯ୍ୟ, ଅଧିକ ପରାକ୍ରମ, ଧିକ ମୋର ତ୍ରିଦିଶ ବିଜୟୀ ଖ୍ୟାତି, ଧୈର୍ଯ୍ୟବନ୍ଧ ଯାଉଛି ଦୋହଲି, ନିଥର ଛାତିରେ ଜାଗେ ଅଶାନ୍ତ କମ୍ପନ, ମନ କହେ ମନ କହେ ଜଟାଧାରୀ ରାମ ପାସେ ମାଗିବାକୁ, ନା ନା ନା, ହେବ ନାହିଁ ହେବ ନାହିଁ, ତାହା ଧ୍ୱଂସ ହେଉ ସବଂଶ କୁଟୁମ୍ବ ଜଟାଧାରୀ ବାଣେ, ତଥାପି ମୁଁ ଅଟଇ ଅଚଳ ସିନ୍ଧୁ ଜଳ ମେରୁଗିରି ସମ, ତଳିଯାଉ ଶଶାଗରା ଧରା, ତଳିଯାଉ ରବି ଶଶି ନକ୍ଷତ୍ର ସକଳ, ତଳୁ ପଛେ ହିମାଦ୍ରି ବିନ୍ଧାଦ୍ରି ସହ ମହେନ୍ଦ୍ର ପର୍ବତ, ତଥାପି ମୁଁ ରହିବି ଅଟଳ। ରାବଣ ମୋ ନାମ, ମୁଁ ତ୍ରିପୁର ବିଜେତା, महिरे वीर बोलिण नगणे काहाकु छार राम दशरथ सुत तार पासे न मागिबि क्षमा करिबि मु रण आउ रण देबी नाही कदापि मु सीता को फेराई एई तो पुत्र मोर मेघनाद आसु छेने
पिता प्रणाम चरणे तब
आशीर्वाद घेन मेघनाद
पिता सुनिली मु प्रिय भ्रात वीरबाहु हत एहा कोन सत्य
हरे पुत्र भाई तोर हत आज रघुपति हस्ते
से निमंत विषन्न किंपाय पिता उपस्थित पुत्र चाहे तब आज्ञा मात्र आज राम लक्ष्मण मस्तक तब पाते देवी उपहार अराम करिबी निश्चे ससा गरा थरा अविलंबे आज्ञा दियो तात
पुत्र मेघनाद ए तापित तो हृदय केदारे सुधा बारी सम वचन तोहर बर्षिबारे करिलु शीतल अविलंबे चल रण क्षेत्रे आशीर्वाद करूछि मुहि मंगल होइबो निश्चित रो
बेस जाए बे मातांक निकटे जननी गो प्रणाम चरणे तब आशीर्वाद कर तो कुमरे पिता आज्ञा घेनी सिरे पशिबी समरे बल्क बेसन धारी से राम लक्ष्मणे पठाइले समन सदने अकंटक हेब लंका राज्य एक मत मंददरी कि कारण झराओ लोतक
नयन रमणि मेघनाथ रणक्षेत्रे करिबु गमन ए बुद्धि के सिखाइला तोते केड़े केड़े महारथी शेरण फुईरु जीवन पायण केबे न आसंती फेरी तहिकी केबे तोते न छाड़ी बाप दुखिनीर एकमात्र जीवन सर्वस्व से बासना छाड़ तु मनरु
आरे गुण मणि तोते केबे न छाड़ी
No.
गुण